ଏବଂ ପାଞ୍ଚଟି ଶ୍ଳୋକରେ ନର ପ୍ରାର୍ଥନା କରୁଛନ୍ତି ପ୍ରଭୁ ଠିକ୍ କରୁଛନ୍ତି ଯେ ଆମ ସ୍ୱାମୀ ଛାଡ଼ି ଦିଅନ୍ତୁ, ନହେଲେ ଆମ ସ୍ୱାମୀ ମୃତ୍ୟୁବରଣ କରିବେ, ତାକୁ ଛାଡ଼ି ଦିଅନ୍ତୁ। ବିଭିନ୍ନ ପାଞ୍ଚଟି ଶ୍ଳୋକରେ ପ୍ରାର୍ଥନା କରିଛନ୍ତି, ଏକୋଇଶଟି ଶ୍ଳୋକ ଅଛନ୍ତି। ଆମେ ସବୁବେଳେ ଚାରିଟାରୁ ପାଞ୍ଚଟା ଏ କଥା ହେଉଛି, ଆପଣମାନେ ଦେଖିଲେ ଦେଖିପାରିବେ ରଘୁନନ୍ଦ ଧାମ ଫେସବୁକ୍ରେ ଲାଇଭ୍ ଷ୍ଟ୍ରିମିଂ ହୁଏ। ଆଜି କରିପାରିଲେ କାହିଁକି ଆମେ ସେଠି ଷ୍ଟ୍ରିମିଂ ହେଇଗଲା, ତେଣୁ ଆଉ ପ୍ରାକ୍ଟିସ୍ ସରିଗଲା। ତେଣୁ ଏ ଯେଉଁ ରହିଛି ଆମଙ୍କର, ଆମେ ପ୍ରକୃତ ପ୍ରଥମେ ଗୋଟିଏ ଗୋଟିଏ ଅଧ୍ୟାୟ ପ୍ରଥମେ କହୁଛୁ, କିନ୍ତୁ ଭଗବାନଙ୍କ ଇଚ୍ଛାରେ ଆମେ ଗୋଟିଏ ବହୁତ ବିସ୍ତାର ଭାବରେ ଟିକେ କିଛି କିଛି ଭାବରେ ବର୍ଣ୍ଣନା କରୁଛୁ, ଅଧିକା ସମୟ କରିକି ଶ୍ଳୋକମାନଙ୍କୁ ସବୁ ବିଶ୍ଲେଷଣ କରାହେଉଛି। ତେଣୁ ଆଜି ଆମର ଭାଗ୍ୟ, ଆପଣମାନଙ୍କ ଭାଗ୍ୟ, ଆଜି ଆମେ ଏଇ ନାଗପତ୍ନୀଙ୍କ ସ୍ଥିତିକୁ ଶୁଣିବା, ବଡ଼ ଭାଗ୍ୟ ଏଇଟା। ଭଗବାନ କଥା ଶ୍ରବଣ କରିବା, ଆଜି ନାମ ସଂକୀର୍ତ୍ତନ କଲେ, ଏ ଭଗବାନଙ୍କର ଯେଉଁ ନାମ କଲେ, ଭଗବାନ ଭଗବାନ ନାମ ଭିତରେ କିଛି ତଫାତ ନାହିଁ। ଏବଂ ସେଇ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ସେ ନାମରେ ଯେଉଁ ସବୁ ଲୀଳା ରହିଛି, ଏବଂ ସେ ଯେଉଁ ନାମ ହୁଏ, ସେ ନାମରେ ସେ ପରିସ୍ଫୁଟ ହୁଏ। ଭଗବାନଙ୍କର ନାମ ଗୁଣ ରୂପ ଲୀଳା ଇତ୍ୟାଦି ସବୁ ଭଗବାନ ନାମରେ ପରିସ୍ଫୁଟ ହୁଏ। ତେଣୁ ଏଇ ଭଗବାନଙ୍କ ଲୀଳା ଆଜି ଆମ ପାଖରେ ପରିସ୍ଫୁଟ ହେଉଛି, ନାମ ନେଲେ ଭଗବାନଙ୍କ ଲୀଳା ଆସିଗଲା। ତେଣୁ କହୁଛନ୍ତି ଯେ ଶ୍ଳୋକ 33 କହୁଛନ୍ତି, ନାଗପତ୍ନୀ କିଛୁ ଜ୍ଞାଉ ହିଦଣ୍ଡ କୃତକେ ବିଶେଷ୍ମୀ ତବାବତାର ଫଳ ନିଗ୍ରହାୟ ରିପୋ ସୁତାନାମ ପିତୁଲ୍ୟ ଦୃଷ୍ଟି ଧର୍ଷେ ଦମନ ଫଳ ନେବାନ ସଂସନ। ପ୍ରଥମେ ଅନୁମୋଦନ କରୁଛନ୍ତି ପ୍ରଭୁ, ସେମାନେ ଭୀତିଗ୍ରସ୍ତ ହେଇକରି, ସେମାନେ ଯଦିଓ ସର୍ପ କିନ୍ତୁ ସେମାନେ ମଧ୍ୟ ମନୁଷ୍ୟ ରୂପ ଧାରଣ କରିପାରନ୍ତି, ଦେବରୂପ ଦେବ, ସେମାନେ ସବୁ ଦେବତା ଦେବତା କ୍ୟାଟେଗୋରୀ ସେମାନେ। ତେଣୁ ସେମାନେ କ'ଣ କଲେ ନା, ତାଙ୍କର ପିଲାମାନଙ୍କୁ କି ଆମ ପିଲାମାନଙ୍କୁ ଆଣିକରି ଆଗେ ରଖିକରି ଭଗବାନ ପାଖରେ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି। ସେଠି ଆଚାର୍ଯ୍ୟ କହିଛି ଗୋଟେ ଦୀପ ଭଳିଆ ଥିଲା, ଯେଉଁଠିକି ସେ ପ୍ରଣାମ କରୁଛନ୍ତି, ଅଷ୍ଟାଙ୍ଗ ପ୍ରଣାମ କରୁଛନ୍ତି, ପିଲାମାନଙ୍କୁ ଆଗେ ରଖି ପ୍ରଣାମ କରିକରି ବର୍ତ୍ତମାନ କୃତାଙ୍ଗରୁ କୁଟରେ ଭଗବାନ ପ୍ରାର୍ଥନା କରୁଛନ୍ତି। ଏଇଭଳି ଭାବେ ନ୍ୟାୟ ଦଣ୍ଡ ପ୍ରଭୁ, ଆପଣ ଯେଉଁ ଦଣ୍ଡ ପ୍ରଦାନ କଲେ ଆମ ସ୍ୱାମୀଙ୍କୁ ଠିକ୍ କରିଛନ୍ତି, ନ୍ୟାୟ ଦଣ୍ଡ କୃତକେ ବିଶେଷ୍ମୀ, ଏଇଟା ଯେଉଁ କରିଛନ୍ତି ଆମର ସ୍ୱାମୀଙ୍କର ଯେଉଁ ପିଢ଼ିବିଷୟ ଯେଉଁ ପାପ ରହିଛି, ଗୁଞ୍ଜନ ଯେତୁ ଆମ ବାବା ଯେ ପ୍ରତି ଆତ୍ମ କାରଣ ଏସବୁ ସବୁ ଭଗବାନ କରିଛନ୍ତି, ଏଇ ବିଷ ବିଭିନ୍ନ ପ୍ରକାର ପାପ ଆଚରଣ କରିଛନ୍ତି, ତାଙ୍କ ପାଇଁ ଆପଣ ଦଣ୍ଡ ଦେଇ ସବୁ ଠିକ୍ କରିଛନ୍ତି, ମୋତେ କେଳି ବିଶେଷ ନୁହେଁ। ତେଣୁ ତବାବତାର ଫଳ ନିଗ୍ରହାୟ ପ୍ରଭୁ, ଆପଣ ଯେଉଁ ଅବତାର ନେଇଛନ୍ତି ସେଇଟା ହେଉଛି ଫଳକୁ ଦୁଷ୍ଟମାନଙ୍କୁ ଦଣ୍ଡ ପ୍ରଦାନ କରିବେ ଆପଣ। ଭଗବତୀତାରେ କହିଲେ ରିଟ୍ରାଣ ସାଧୁନା ବିନାଶ ଦୁଷ୍କୃତା, ଦୁଷ୍କୃତିମାନଙ୍କୁ ବିନାଶ ପ୍ରଦାନ ବିନାଶ କରନ୍ତି ଭଗବାନ, ଏବଂ ବିନାଶ କରି ମଧ୍ୟ ତାଙ୍କର ମଙ୍ଗଳ କରନ୍ତି, ତାଙ୍କୁ ତାଙ୍କ ଧାମ ପଠାନ୍ତି। ତେଣୁ ତବ ଅବତାର ଫଳ ନିଗ୍ରହ ଆୟ, ଆପଣ ଯେଉଁ ଅବତାର ହେଇଛନ୍ତି ଏ ଫଳମାନଙ୍କୁ ଦୁଷ୍ଟମାନଙ୍କୁ ନିଗ୍ରହ କରନ୍ତି, ଏବଂ ରିପୋ ସୁତାନାମ ଅପିତୁଲ୍ୟ ଦୃଷ୍ଟି ପ୍ରଭୁ, ଆପଣଙ୍କର ସବୁବେଳେ ତୁଲ୍ୟ ଦୃଷ୍ଟି ସମାନ ଦୃଷ୍ଟି, ସମାନ ଦୃଷ୍ଟିଟା କହିବା ଏତେ ସହଜ ନୁହଁ। ଭଗବଦ୍ଗୀତାରେ ଯେତେବେଳେ ଭଗବାନ କହିଲେ ଆତ୍ମପମେନ ସର୍ବତ୍ର ସମାନ କଷ୍ଟ, ଯେଉଁ ଅର୍ଜୁନ ନିଜ ଭଳି ଅନ୍ୟମାନଙ୍କୁ ଯଦି ସମାନ ଭାବେ ଦେଖନ୍ତି, ସେ ହେଉଛନ୍ତି ସବୁଠାରୁ ଭଗବାନ ଅତ୍ୟନ୍ତ ପ୍ରିୟ। ଆତ୍ମପମେନ ସର୍ବତ୍ର ସମାନ କଷ୍ଟ, ଯେଉଁ ଅର୍ଜୁନ ସୁଖମ୍ବାର ଦେବା ଆତ୍ମ ସହଯୋଗୀ ପରମ ମତ ପରମ ଯୋଗୀ ସିଏ, ଭଗବାନ ଅର୍ଜୁନ କହି ପ୍ରଭୁ ଏଇଟା ତ ସମ୍ଭବ ନୁହଁ, ସମସ୍ତଙ୍କୁ ସମାନ ଭାବେ ଦେଖିବା ଯୋଜନ ଯୋଗ ତ୍ୟାଗତ ସାମାନ ମଧୁସୂଦନ ଏତେ ସାମାନ ପଶ୍ୟାମ ଚଞ୍ଚଳସ୍ତର, ସମସ୍ତଙ୍କୁ ସମାନ ଭାବେ ଦେଖିବା ମୁଁ ଦେଖିପାରୁ ନାହିଁ। ଯଦି ଜଣେ ବହୁତ କଷ୍ଟରେ ଦିନେ ଦୁଇ ଦିନ ସମାନ ଭାବେ ଦେଖିପାରିବେ, ତା ପରଦିନ ଆଉ କରିପାରିବେ ନାହିଁ। କିନ୍ତୁ ଭଗବାନ ସମସ୍ତଙ୍କ ପ୍ରତି, ସମସ୍ତେ ଭଗବାନଙ୍କର ଅଂଶ, ତେଣୁ ସମସ୍ତଙ୍କ ପ୍ରତି ଭଗବାନ ସମାନ ଦୃଷ୍ଟି ରହିଛି। ତେଣୁ ଯେଉଁମାନେ ଉନ୍ନତ ଭକ୍ତ ସେମାନଙ୍କ ପ୍ରତି ସେଇଭଳି ଭାବେ ଦୃଷ୍ଟି, ଏମିତି ଭଗବାନ କହୁଛନ୍ତି ରିପୋ ସୁତାନା ଅତି ତୁଲ୍ୟ ଦୃଷ୍ଟି ରିପୋ ଫେର ଶତ୍ରୁ ଏବଂ ସୁତାନା ନିଜର ନିଜର ସନ୍ତାନମାନଙ୍କ ସହିତ ମଧ୍ୟ ଏକା ଦୃଷ୍ଟି ତୁଲ୍ୟ ଦୃଷ୍ଟି ଆଚାର୍ଯ୍ୟ ଟିକାରେ କହିଛନ୍ତି ଯେମିତି ଭାବରେ ଦେଖିବା ହିରଣ୍ୟକଶ୍ୟପଙ୍କ ପୁତ୍ର ରିପୋ ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହ୍ଲାଦ ଭଗବାନଙ୍କୁ ରକ୍ଷା କରେ କିନ୍ତୁ ତାଙ୍କ ନିଜ ପୁତ୍ର ନରକାସୁର ଭଗବାନ ପୁତ୍ର ଅସୁର ହେଇଗଲେ ସତ୍ସଙ୍ଗର ଫଳ ଏଭଳି ରହିଛି ସତ୍ସଙ୍ଗର ଫଳରେ କ'ଣ ଯେ କେତେ ଉନ୍ନତି ନ ହେବ କ'ଣ କହିବା ତେଣୁ ଏ ନରକାସୁର ଭଗବାନ ଯେ ବଧ କଲେ ଏ ଆଚାର୍ଯ୍ୟ ଟିକାରେ ଏଇଟା କହିଛନ୍ତି ତେଣୁ ଧସେ ଦମନ ଫଳ ମେବାମ ସଂସନ ଭଗବାନ ଯେଉଁ ଦମନ ବା ଦମନ କରନ୍ତି ବା ଦଣ୍ଡ ପ୍ରଦାନ କରନ୍ତି ଫଳ ଫଳକୁ ଲକ୍ଷ୍ୟ କରି ଦଣ୍ଡ ପ୍ରଦାନ କରନ୍ତି କେମିତି କ'ଣ କଲେ ସେ ଭଲ ବାଟକୁ ଆସିବ ଏ ହେଉଛି ଫଳ ଉଦ୍ଦେଶ୍ୟ ହେଉଛି କେମିତି ଠିକ୍ ରାସ୍ତାକୁ ଆସିବ ସେଥିପାଇଁ ଭଗବାନ କେଉଁଠି ଦଣ୍ଡ ପ୍ରଦାନ କରନ୍ତି କେଉଁଠି ପୁରସ୍କାର ଦିଅନ୍ତି ତେଣୁ ଆମେ ଭଗବାନ ଭୁଲି ଯାଇଛେ ତେଣୁ କୌଣସି ନା କୌଣସି ଉପାୟରେ ସେ ଭଗବାନ ତାକୁ ତାଙ୍କୁ ମନ ପନି ପକାଇବା ପାଇଁ ତାଙ୍କ ଶରୀର ଯିବା ପାଇଁ ସବୁ ପ୍ରକାର ଭଗବତ ଭୌତିକ ଜଗତରେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ଭଗବାନ ଆଜି ଆପଣମାନେ ଯେଉଁ ଆସିଛନ୍ତି ଭଗବାନ ଶରୀରରେ ଆସିଛନ୍ତି କେତେ ଭଗବାନ କୃପା ଏହି ରୂପେ ବ୍ରହ୍ମାଣ୍ଡ ରହିତେ କ'ଣ ଭାଗ୍ୟବାନ ଯିବ ଗୁରୁ କୃଷ୍ଣ ପ୍ରସାଦ ପାଇବା ତାଜ ଏଇଭଳି ଭାବେ ଆମେ ଘୁରି ବୁଲୁଥିଲେ ଘୁରି ବୁଲୁଥିଲେ ଅନେକ କାଳ ଚାଲିଗଲା କିନ୍ତୁ ଭଗବାନ କୃପାରୁ ଗୁରୁଙ୍କର କୃପାରୁ ଆମେ ଭକ୍ତିରତା ପ୍ରାପ୍ତ ହେଇଛେ ଆଜି ଏଠାରେ ଉପସ୍ଥିତ ହେଲେ ଭଗବାନ ନାମ କୀର୍ତ୍ତନ କଲେ ଭଗବାନ କଥା ଶୁଣିବେ ଭଗବାନ ପ୍ରସାଦ ପାଇବେ କେତେ ସୌଭାଗ୍ୟର କଥା ତେଣୁ ଭଗବାନ ସମସ୍ତଙ୍କ ବ୍ୟବସ୍ଥା ଭଗବାନ ଏଭଳି ବ୍ୟବସ୍ଥା ରହିଛି ଯେମିତି ଆମେ ଭଗବାନଙ୍କ ଶରଣରେ ଯିବା ସେଭଳି ଭାବେ ବ୍ୟବସ୍ଥା କରିଛନ୍ତି କିନ୍ତୁ ତଥାପି ଆମେ ଭଗବାନ କଥାକୁ ମାନୁନାହିଁ ଭଗବାନ ସେଥିପାଇଁ ଦଣ୍ଡ ପ୍ରଦାନ କରୁଛନ୍ତି ଯେମିତି କାଳିଆକୁ ଦଣ୍ଡ ପ୍ରଦାନ କରିକି ତାକୁ ଠିକ୍ ବାଟକୁ ଆଣିଲେ ଭଗବାନ ଭକ୍ତରେ ପରିଣତ ହୋଇଗଲେ ନାଗସାପ ମଥାରେ ଭଗବାନ ପାଦପଦ୍ମ ରହିଲା ନାଗସାପ ମଥାରେ ଆମ ଶ୍ରୀଷ୍ଣ ରାଧାକୃଷ୍ଣ ସେ ମାଳ ଦିଅନ୍ତି ଅନ୍ୟ ଦେଶରେ ଏସବୁ ନାହିଁ ଭାରତବର୍ଷରେ ଏସବୁ ରହିଛି ଦେଶ ଅନେକ ଭଗବାନ ବିଳାସ ରହିଛି ଅନ୍ୟ ଦେଶରେ ସେ ନାହିଁ ତେଣୁ ଭଗବାନ ପାଦପଦ୍ମ ରହିଛି ଭଗବାନ କୃପା କଲେ ତେଣୁ ନିଜର ପୁତ୍ର ଭଳି ଯେଉଁଭଳି ଭାବେ ଦେଖନ୍ତି ରିପୁ ଶତ୍ରୁ ପୁତ୍ର ମଧ୍ୟ ଭଗବାନ ସେଇଭଳି ଭାବେ ଦେଖନ୍ତି ଭଗବାନ ସମାନ ସର୍ବେଶ ଭୂତେଷୁ ଭଗବାନ ସମସ୍ତଙ୍କୁ ସମାନ ସମାନ ସର୍ବେଶ ଭୂତେଷୁ ଖାଲି ମନୁଷ୍ୟ ନୁହଁ ପଶୁପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ପାଇଁ ତେଣୁ ଏଠି ଯେଉଁ କହୁଛନ୍ତି ପ୍ରହ୍ଲାଦ ପାଳନ ଦର୍ଶନାର୍ଥ ରିପୋର ପୁତ୍ର କିଏ ପ୍ରହ୍ଲାଦ ହିରଣ୍ୟକ ସେ ପୁତ୍ରକୁ ଭଗବାନ ରକ୍ଷା କଲେ ତା ପିତା ଚାହୁଁଛନ୍ତି ତାକୁ ମାରିବା ପାଇଁ ଭଗବାନ ତାକୁ ରକ୍ଷା କଲେ ଏବଂ ନିଜର ପୁତ୍ର ନରକାସୁର ସ୍ୱଶ୍ୟାପି ସୁତ ସେ ନରକାସୁର ସେ ବଦ୍ଧ ଦର୍ଶନାର୍ ନରକାସୁର ଭଗବାନ ଯାଇକି 16,100 ସୁନ୍ଦର ସୁନ୍ଦରୀ କନ୍ୟାମାନଙ୍କୁ ସେ ରଖିଥିଲା ବନ୍ଦୀ କରିକିରି କାହିଁକିନା ସେ ଶୁଣିଥିଲା ଯେ 16,108 ସ୍ତ୍ରୀ ବିବାହ କରିବେ ଗ୍ରହଣ କରିବେ ସେ ଭଗବାନ ହେବେ ତେଣୁ ସେ ଯେତେ ପୃଥିବୀରେ ଯେତେ ସବୁ ରାଜା ଥିଲେ ସମସ୍ତଙ୍କର କନ୍ୟାମାନଙ୍କୁ ଆଣିକିରି ରଖିଥିଲା ବିବାହ କରିକି ଭଗବାନ ହେବ ବୋଲି ତେଣୁ 16,100 ଯେତେବେଳେ ହେଇଗଲେ ଭଗବାନ ଯାଇକିରି ତାଙ୍କୁ ଉଦ୍ଧାର କଲେ ତାଙ୍କୁ ଉଦ୍ଧାର କରିକିରି 16,100 କନ୍ୟାଙ୍କୁ ବିବାହ କରିବେ ଭଗବାନ ଆଗରୁ 8 ପତ୍ନୀ ଥିଲେ ଏବେ 16,100 ହେଇଗଲେ 16,108 ହେଇଗଲେ ଦ୍ୱାରକାରେ ଭଗବାନ ଲୀଳା ସବୁ ଚାଲିବ ଜଣେ ନିଜ ପୁତ୍ରଙ୍କୁ ବଧ କଲେ ଏ ବିସ୍ତାର ଭାବେ ବର୍ଣ୍ଣନା ଦଶମଶ୍ରଙ୍କ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଇଟା ଏ ଲୀଳାଟି ଏଇଭଳି ଭାବେ 16,100 ସେ ବିବାହ କଲେ ଭଗବାନ ତାପରେ ତାପରେ ଏଇ ଯେଉଁ ହତ୍ୟା କଲେ ତାପରେ ତାଙ୍କ ପୁତ୍ରକୁ ରାଜା କରେଇଲେ ସେ ରାଜ୍ୟର ରାଜା କରେଇଲେ ଏ କନ୍ୟାକୁ ଆଣିକି ଭଗବାନ ବିବାହ କଲେ 16,108 ଭଗବାନ ରାଣୀ ହେଲେ ତେଣୁ ଦଶେ ଦମନ ଫଳ ଏବଂ ସନ୍ତାନ ଭଗବାନ ଯେଉଁ ଦଣ୍ଡ ପ୍ରଦାନ କରନ୍ତି ଆର ଉଦ୍ଦେଶ୍ୟ ହେଉଛି କେମିତି ସିଏ ଭଗବାନଙ୍କ ଶରଣରେ ଯିବ
ସେଥିପାଇଁ ଦଣ୍ଡ କାହିଁକି ଗୋଟେ ଜଗତକୁ ଦୁଃଖାଳୟ ଶାଶ୍ୱତମ କଲେ ସେ ଜଗତକୁ ଭଳି ସେ ଜଗତ ହେଉଛି ସୁଖାଳୟ ଶାଶ୍ୱତମ ବହୁତ ଆନନ୍ଦ ଧାମ ସିଏ ଏବଂ ସବୁବେଳେ ପାଇଁ ରହିବ ସେଇଟା ନଷ୍ଟ ହେବ ନାହିଁ କିଛି ସୃଷ୍ଟି ସ୍ଥିତି ପ୍ରଳୟ ସବୁ କିଛି ନାହିଁ ଭଗବାନ ଚାହିଁଥିଲେ ବହୁତ ଜଗତ କରିପାରିନଥାନ୍ତେ କରିଲେନି କାହିଁକି ଦଣ୍ଡ ପ୍ରଦାନ କରୁଛନ୍ତି କାହିଁକି ନା ଭଗବାନ ଶରଣରେ ଯାଉନାହିଁ ସେଥିପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି ତେଣୁ ଏଭଳି ଭାବରେ ପରସ୍ପରରେ କହୁଛନ୍ତି ଅନୁଗ୍ରହେୟଂ ଭବତଃ କୃତୋହିନା ଦଣ୍ଡୋ ଅସତାନ୍ତେ ଖଳୁ କର୍ମଶାପଃ ଯଦ୍ଦଣ୍ଡ ଶୁକ ତ୍ୱଂ ଅମୁଷ୍ୟ ଦେହିନଃ କ୍ରୋଧୋପି ତେ ଅନୁଗ୍ରହ ଏବ ସମ୍ମତଃ ଏସବୁ ନା ପାଞ୍ଚଟି ଛଅଟି ଶ୍ଳୋକରେ ଭଗବାନଙ୍କୁ ଦଣ୍ଡକୁ ଅନୁମୋଦନ କରୁଛନ୍ତି ତେଣୁ ଅନୁଗ୍ରହେୟଂ ଭବତଃ କୃତୋହିନା ପ୍ରଭୁ ଆପଣ ଯାହା ଦଣ୍ଡ ଦେଉଛନ୍ତି ଏଇଟା ତାକୁ ଅନୁଗ୍ରହ କରୁଛନ୍ତି ଅନୁଗ୍ରହ ଅୟଂ ଭବତ ଆମ ସ୍ୱାମୀଙ୍କୁ ଦେଖିଲି ଅୟଂ ଆକୁ ଯେଉଁ ଅନୁଗ୍ରହ କଲେ ପ୍ରଭୁ ଭବତ କୃତୋହିନ ନୁହଁ ଆମ ପାଇଁ ମଧ୍ୟ ଅନୁଗ୍ରହ କଲେ କୃତୋହୀନ ଦଣ୍ଡୋ ଅସତାନ୍ ତେ ଖଡ଼ୁ କର୍ମଶାପ ଅସତ ବ୍ୟକ୍ତିଙ୍କୁ ଦଣ୍ଡ ପ୍ରଦାନ କରନ୍ତି ତାଙ୍କର ପାଇଁ କ'ଣ ପାଇଁ ନା କର୍ମଶାପ ତାଙ୍କର ପାପକୁ ଦୂର କରିବା ପାଇଁ ସେଥିପାଇଁ ଭଗବାନ ଦଣ୍ଡର ବ୍ୟବସ୍ଥା ଦଣ୍ଡ ତାମି ଭଗବାନ ସବୁବେଳେ ଦଣ୍ଡ ଦେବେ ତା ନୁହଁ ଭଗବାନ ଏଜେଣ୍ଟ ସବୁ ରହିଛନ୍ତି ଜମରାଜ ଅଛନ୍ତି ଦଣ୍ଡ ଜମଦାମ ଭଗବତାରେ ଭଗବାନ କହିଲେ ଜମଦାମୀ ଜମରାଜ ଦଣ୍ଡ ପ୍ରଦାନ କରୁଛନ୍ତି କାହିଁକି ନା ଆମକୁ ଠିକ୍ ଭାବରେ ପାଟକୁ ଆଣିବା ପାଇଁ ଏଠି ଦଣ୍ଡର ବ୍ୟବସ୍ଥା କରାଯାଇଛି ଏବଂ ଖଡ଼ୁ କର୍ମ ସାହ ତାଙ୍କର ପାପକୁ ଦୂର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ପାପ କଲେ କିଭଳି ଭାବରେ ନର୍ତ୍ତର ସବୁ ବ୍ୟବସ୍ଥା ରହିଛି ନର୍ତ୍ତର ସ୍କନ୍ଧ ଚବିଶ ଅଧ୍ୟାୟରେ ଅଠେଇଶଟି ନର୍ତ୍ତର ବର୍ଣ୍ଣନା କରାଯାଇଛି ଆମେ ଥରେ କହୁଥିଲେ ସେଠି ବଡ଼ ବଜାରରେ ସମ୍ବଲପୁର ମନେ ହେଉଛି ସମ୍ବଲପୁର ଏଗୁଡ଼ା ସେତିକି ରହିଗଲା ସେଠି ଲାଷ୍ଟ ବୋଧେ ବ୍ୟବସ୍ଥା ହେବ ଆମର ଦଣ୍ଡ ଦିଆଯାଉଛି ବର୍ତ୍ତମାନ ଦଣ୍ଡ ସରିଗଲା ପରେ ଚାଲିବ ତେଣୁ ଏ ଯେଉଁ ହେଇଥିଲା ଯେଉଁ ଯମରାଜ ଭୂତମାନେ ବିଷ୍ଣୁ ଭୂତମାନେ ବହୁତ ଭାବରେ ଆଲୋଚନା ସବୁ ହେଇଛି ସବୁ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ସୂଚନା କରାଯାଇଛି କେବଳ କେତେ ଦଣ୍ଡ ରହିଛି କେତେ ପ୍ରକାର ପାପ ରହିଛି କେତେ ପ୍ରକାର ଦଣ୍ଡ ରହିଛି ପାପକ ମହାପାତକ ଗୁରୁପାତକ ଅତି ପାପକ ବିଭିନ୍ନ କାଟେଗୋରୀ ସବୁ ରହିଛି ପାତକର ପାପର ବିଭିନ୍ନ କାଟେଗୋରୀ ସବୁ ରହିଛି ଏବଂ ସେଥିପାଇଁ ବିଭିନ୍ନ ପ୍ରକାର ଦଣ୍ଡର ବ୍ୟବସ୍ଥା କରିଛନ୍ତି ଭଗବାନଙ୍କ ବ୍ୟବସ୍ଥା ଇଏ ଯମରାଜ ହେଉଛନ୍ତି ଧର୍ମରାଜ ଦ୍ୱାଦଶ ମହାଜନ ଭିତରେ ସେ ଜଣେ ମହାଜନ ତେଣୁ ନ୍ୟାୟ କରିବେ ସେ ଅନ୍ୟାୟ କରିବେ ନାହିଁ ଆମର ନ୍ୟାୟ ରହିଛି ବୌଦ୍ଧ ଜଗତରେ ବର୍ଣ୍ଣନା କରାଯାଇଛି ଦ୍ୱାଦଶ ସ୍କନ୍ଧରେ କଳିଯୁଗରେ ନ୍ୟାୟ ଦୁର୍ବଳ ହୋଇଯିବ ପଇସା ଦେଲେ ଆପଣ ପଇସା ଦେଲେ ଆପଣ ଅନ୍ୟାୟକୁ ନ୍ୟାୟ ସାବ୍ୟସ୍ତ କରିଦେଇପାରିବେ କିନ୍ତୁ ଭଗବାନଙ୍କର ନ୍ୟାୟରେ ଏପଟ ସେପଟ ନାହିଁ ପଇସା ପୁରା ରାଜବାସ କିଛି ନାହିଁ ସେଠି ସେଠି ପୂର୍ଣ୍ଣ ଭାବରେ ନ୍ୟାୟ ପ୍ରଦାନ କରାଯିବ ଯମରାଜ ତେଣୁ ଏ ଅଜାଣ୍ଡ ଥିଲା ଅଜାଣ୍ଡ ଏତେ ପାପ ଥିଲା ବିରାଟ ଗୋଟେ ଲିଷ୍ଟ ହେଇଥିଲା ଚିତ୍ରଗୁପ୍ତ କରିଥିଲେ ତେଣୁ ଯମରାଜ ତିନି ଜଣ ଦୂତ ନେଇଯାଉଥିଲେ ତାଙ୍କୁ ବିଭିନ୍ନ ପ୍ରକାର ନର୍କରେ ସେ ଦଣ୍ଡ କରୁଥାନ୍ତା କିନ୍ତୁ ସବୁ ଦଣ୍ଡରୁ ଜଣେ ମୃତ ହେଇଗଲା କିଭଳି ନା ଗୋଟିଏ ଥର ଭଗବାନଙ୍କ ନାମ ନେଇଗଲା ନାରାୟଣ ଭଗବାନଙ୍କ ନାମ ନେଲେ ନାମ ମହାତ୍ମା ଟିକେ ଶୁଣନ୍ତୁ ନାରାୟଣଙ୍କ ନାମ ନେଲା କିଭଳି ନେଲା ସିଧାସଳଖ ନାରାୟଣ ଡାକି ନାହିଁ ଭାଗବତ ଯେଉଁ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଅଣଚାଳିଶ ଉପରେ କଥା କଥାଟି ରହିଛି ଯେ ଶ୍ରୀ ଶ୍ରୀ ଗୋବିନ୍ଦ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁବ୍ରମଣ୍ୟ ଶ୍ରୀ ଶ୍ରୀ ରାଧା କୃଷ୍ଣ ଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ କୃଷ୍ଣ ଦେ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ ଜୟ ଶ୍ରୀ ଗୋପାଳ ମହାରାଜ ଜୀ ଜୟ ଶ୍ରୀ ସବୁଠି ଅଛନ୍ତି ମ୍ରିୟମାଣ ହରେ ନାମ
ଆପଣ ଭଗବାନଙ୍କ ନାମ ନେଲେ ମ୍ରିୟମାଣ ମୃତ୍ୟୁ ମୁଖରେ ପଡ଼ିଥିଲା ଗୋଟିଏ ସେକେଣ୍ଡ ଡେରି ହେଇଥିଲେ ପଡ଼ିଯାଇଥାନ୍ତା ନଟୁକୁ, ଗୋଟିଏ ସେକେଣ୍ଡର କଥା। ଯମରାଜ ମୃତମାନେ ଆସିଯାଇଥିଲେ, ତାକୁ ବାନ୍ଧି ଦେଇଥିଲେ ତମ ପାହାସ, ତମ ପାହାସ ବାନ୍ଧିକିରି ଟାଣିଲା ବେଳକୁ ନାରାୟଣ ଡାକିଦେଲା। 88 ବର୍ଷ ବୃଦ୍ଧ ଏତେ ପାଖି ଥିଲା ନାରାୟଣ, ଦଶମ ଦଶମ ପୁତ୍ର ବୟସ 5 ବର୍ଷ ପାଖରେ ଖେଳୁଥିଲା। ନାରାୟଣ ଡାକିଦେଲା ଭୟ କରିକି, ଯମରାଜ ମୃତମାନ ଶରୀର ଦେଖିକିରି ବିକଟାଳ ରୂପ ଦେଖିକିରି ନାରାୟଣ ଡାକିଦେଲା। ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ ନାରାୟଣଙ୍କ 4 ଜଣ ଦୂତ, ଆସିକିରି ତାଙ୍କୁ ବନ୍ଦ କରିଦେଲେ, ତାଙ୍କୁ ସେ ଯେଉଁ ପାସ ପକାଇଦେଲେ କାଟିଦେଲେ। ଏସବୁ ସବୁ ଆଲୋଚନା ହେଇଛି, ଅନ୍ତିମରେ ଏ କଥା କୁହାଯାଇଛି। ମ୍ରିୟମାଣ ମୃତ୍ୟୁ ସମୟରେ ଭଗବାନଙ୍କ ନାମ ନେଲା, ମ୍ରିୟମାଣ ହରେ ନାମ ଭଗବାନଙ୍କ ନାମ ନେଲା, ଗୁଣନ ପୁତ୍ର ପଚାରେ ତମ କେଉଁକୁ ଲକ୍ଷ୍ୟ କରି ନେଇଥିଲା, ସିଧାସଳଖ ଭଗବାନଙ୍କ ନାମ ନେଇନଥିଲା। ଅଜାମୂଳ ପି କହିବାର ଉଦ୍ଦେଶ୍ୟ ହେଉଛି ସବୁ ପ୍ରକାର ପାପରେ ଲିପ୍ତ ରହିଥିଲା, ଯେଉଁ ପାନ ସ୍ତ୍ରୀୟମ ସୁନା ଯେତେ ଅଧର୍ମ ସ୍ତୁବିଧା, ଏସବୁ ବିଭିନ୍ନ ପ୍ରକାର ଯେଉଁ ପାପକର୍ମ ରହିଛି ସେଥିରେ ଲିପ୍ତ ରହିଥିଲା ମୃତ୍ୟୁ ସମୟ ପର୍ଯ୍ୟନ୍ତ ମଧ୍ୟ। କିନ୍ତୁ ସେ ଭଗବାନଙ୍କ ଧ୍ୟାନ ଗଲା, ଆଉ ଯେଉଁମାନେ ଶ୍ରଦ୍ଧା ସହିତ ଭଗବାନ ନାମ ନେବେ ତାଙ୍କ କଥା କ'ଣ କହିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏସବୁ ଅନୁଗ୍ରହ ଏବଂ ଭଗତଃ କିନ୍ତୁ ପ୍ରଭୁ ଆପଣ ଆମ ପାଇଁ ଅନୁଗ୍ରହ କଲେ, ତାଙ୍କୁ ଅନୁଗ୍ରହ କଲେ, ଆମେ ମଧ୍ୟ ଆମ ସ୍ୱାମୀ ସେ ଆମେ ମଧ୍ୟ ଅନୁଗ୍ରହ କଲେ। ଦଣ୍ଡ ଅସତାନ୍ତେ ଖୋଲ କର୍ମ ସାପ, ଅସତ ବ୍ୟକ୍ତିଙ୍କୁ ଆପଣ ଦଣ୍ଡର ବ୍ୟବସ୍ଥା କରିଛନ୍ତି ତାଙ୍କୁ ପୁଣି ସତ୍ପଥକୁ ଆଣିବା ପାଇଁ, କର୍ମଶଃ ତାଙ୍କର ଦୋଷକୁ ତାଙ୍କର ପାପକୁ କର୍ମଶ କହିଲେ ସବୁ କର୍ମଶ ଶବ୍ଦଗତ ହେଉଛି ଭକ୍ତିର ବିରୋଧୀ, ତାହା କର୍ମଶ ନାମ ସେ ତାକୁ କୁହାଯାଏ କର୍ମଶ। ଜଣେ ଯଦି ଭଲ ଏତେ ପୁଣ୍ୟବାନ ବ୍ୟକ୍ତି ହେଉ ନା କାହିଁକି, ଯଦି ଭଗବାନ ଭକ୍ତି କରୁନାହିଁ ସେଇଟା କର୍ମଶ। ଭକ୍ତିର ବିରୋଧୀ ଯାହା ପାପକର୍ମ ହେଉ ବା ପୁଣ୍ୟକର୍ମ ହେଉ ସେଟାକୁ କର୍ମଶ ବୋଲି କୁହାଯାଏ। ସାଧାରଣତଃ କର୍ମଶ କହିଲେ ପାପ ରହିଛି, ପାପକୁ ଆପଣ ଦଣ୍ଡମାତ୍ର ସେ ପାପକୁ ମୋଚନ କରିଦିଅନ୍ତି, ପାପକୁ ସବୁ କର୍ମଶାପ ପାପକୁ ନଷ୍ଟ କରିଦିଅନ୍ତି। କର୍ମଶାପ ନିଜର ଦଣ୍ଡ ସୁଖତ୍ଵ ଅମୁଷ୍ୟ ଦେହୀନ, ଆମର ସ୍ୱାମୀ ଅମୁଷ୍ୟ ମୋତେ ଦେଖିକି କହୁଛନ୍ତି ଇଏ ଶରୀର ଦଣ୍ଡ ସୁଖମ ସୁଖତ୍ଵ। ଦଣ୍ଡ ସୁଖତ୍ଵ କହିଲେ ସର୍ବ ଶରୀର ଯେଉଁ ପ୍ରାପ୍ତ ହେଇଛି ପାପ କରୁଥିବାରୁ, ଏବଂ ଭଗବତୀତାରେ ସଂସାରେ ଜନି ଜନ୍ମସୁ, ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରନ୍ତି ଈର୍ଷା କରନ୍ତି, ଭଗବାନ ଦ୍ୱେଷ ଯେଉଁମାନେ କରନ୍ତି ତାଙ୍କୁ ଭଗବାନଙ୍କୁ କ୍ରୂର ଶରୀର ପ୍ରଦାନ କରନ୍ତି, ବାଘ ସର୍ପ ଇତ୍ୟାଦି ଶରୀର ସୁଦର୍ଶନ କରିଥିଲେ, ଏଇସବୁ ସେମାନେ ଶରୀର ପ୍ରାପ୍ତ ହୁଅନ୍ତି। ତେଣୁ କ୍ରୋଧ ଅପିତି ଅନୁଗ୍ରହ ଏବଂ ସମ୍ମତ, ପ୍ରଭୁ ଆପଣ କ୍ରୋଧ ପ୍ରକାଶ କରୁଛନ୍ତି କିନ୍ତୁ ଏଇଟା ଅନୁଗ୍ରହ, ଭଗବାନ ସାମ୍ରାଟ୍ୟ ଭଗବାନ ଉପରେ ନୃତ୍ୟ କରୁଛନ୍ତି, ସ୍ମିତ ହାସ୍ୟ କରି ନୃତ୍ୟ କରୁଛନ୍ତି, କିନ୍ତୁ ଭିତରେ ଏଣେ ଦଣ୍ଡ ଦେଉଛନ୍ତି, ପାଦ ପ୍ରହାର କରୁଛନ୍ତି। ଏକ ସମୟରେ କ୍ରୋଧ, ପୁଣି ଏକ ସମୟରେ କ'ଣ ଆନନ୍ଦ, ସ୍ମିତ ହାସ୍ୟ କରୁଛନ୍ତି ଭଗବାନ, କେହି ଭଗବାନ ମୁଖରେ କ୍ରୋଧ ଦେଖୁନାହାନ୍ତି, ଭଗବାନ ସ୍ମିତ ହାସ୍ୟ କରି ନୃତ୍ୟ କରୁଛନ୍ତି, ଯିଏ ନୃତ୍ୟ କରେ ସେ କ'ଣ କ୍ରୋଧରେ ନୃତ୍ୟ କରେ, ବହୁତ ସୁନ୍ଦର ହସିକିରି ନୃତ୍ୟ କରେ ସେ, ଭଗବାନ ସେଇଭଳିଆ ସୁଧା ହାସ୍ୟ କରିକି ନୃତ୍ୟ କରୁଛନ୍ତି। ଏକ ସମୟରେ ଦୁଇଟି କାର୍ଯ୍ୟ କ'ଣ ଲକ୍ଷ ଲକ୍ଷ କୋଟି କୋଟି କାର୍ଯ୍ୟ କରିପାରିବେ ଏକ ସମୟରେ, ଇଏ ହେଉଛି ଭଗବାନଙ୍କ ଭଗବତା। ତେଣୁ ଏଠି କହୁଛନ୍ତି ଶ୍ରୀ ମାଧବାଚାର୍ଯ୍ୟ ଏ ଶ୍ଳୋକରେ କହୁଛନ୍ତି ଯେତେବେଳେ କୌଣସି ପୁଣ୍ୟବାନ ବ୍ୟକ୍ତି ଏଇ ଜଗତରେ କ୍ଲେଶ ଭୋଗ କରେ, ସେତେବେଳେ ସେ ହୃଦୟଙ୍ଗମ କରେ ଯେ ପରମେଶ୍ୱର ଭଗବାନ ଯେଉଁ ଦଣ୍ଡ ମୋତେ ଦେଇଛନ୍ତି ପ୍ରକୃତି ପକ୍ଷେ ତାହା ତାଙ୍କର ରହିଛି କି କୃପା। ଏଠି ମାଧ୍ୟାଚାର୍ଯ୍ୟ, ଆମେ ମାଧ୍ୟାଚାର୍ଯ୍ୟଙ୍କ ଧାରାରେ ଆସୁଛେ, ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ, ଆମ ସମ୍ପ୍ରଦାୟ ହେଉଛି ମାଧ୍ୟାଚାର୍ଯ୍ୟଙ୍କ ସମ୍ପ୍ରଦାୟ, କଳିଯୁଗର ଆଚାର୍ଯ୍ୟ, ଏଇ ବ୍ରହ୍ମ ସମ୍ପ୍ରଦାୟରେ କଳିଯୁଗର ଆଚାର୍ଯ୍ୟ ହେଉଛି ମାଧ୍ୟାଚାର୍ଯ୍ୟ, ମାଧ୍ୟାଚାର୍ଯ୍ୟ ଭାଗବତ ଟୀକା ଦେଇଛନ୍ତି। ସେ କହୁଛନ୍ତି ଭଗବାନ ପାପୀକୁ ଦଣ୍ଡ ଦେଲେ ଠିକ୍ ଅଛି, କିନ୍ତୁ ପୁଣ୍ୟବାନ ବ୍ୟକ୍ତିକୁ କାହିଁକି ଦଣ୍ଡ ଦେଲେ, ଏଇଠି ମାଧ୍ୟାଚାର୍ଯ୍ୟ କହୁଛନ୍ତି।
যে পুণ্যবান ব্যক্তি সে যেটা দণ্ড পায় সে ভাবে ইয়ে হচ্ছে ভগবান কৃপা। সে কহিনি মু এতে সব ধর্মে রহিলি মতো দণ্ড মিললা, এভি অসুবিধা হেলা, এভি অসুবিধা হেলা, আর ভগবান বদল করিবি না আমি। ইয়ে ইয়ে ভক্তি নুহ। দশম সন্তোষ অধ্যায়ের আছে ব্রহ্মা কেছেন ইয়ে হচ্ছে ইয়ে কণ যে ভগবানকর দণ্ড প্রাপ্ত হচ্ছে বিভিন্ন প্রকার সময় আমি বিভিন্ন প্রকার অসুবিধা হচ্ছে এই ভগবানকর অনুকম্পা সত্য অনুকম্পা সুসমীক্ষা মা আমি যদি ঠিকভাবে দেখিবা ভাবে ভগবান রূপা আমি যেতে দণ্ড পাইবা কথা সেটা লাভ করি দৌছেন সে ভগবান রিল্যাক্সেসন করছেন আমি স্পেশাল কনসিডারেসন তেণু খড় ব্যক্তি মানে সে শুদ্ধি পাই ভগবান কর্তৃক দণ্ড লাভ পরে ভগবান ঈর্ষা করতে হ্যাঁ যে সাধু ব্যক্তি সে দণ্ড প্রাপ্ত হচ্ছে বা দুঃখ অসুবিধায় পড়তে সে ভাবতে ভগবান দণ্ড প্রদান করছেন আইটা ভগবান কৃপা অনুপ্রতি কিন্তু অসাধু ব্যক্তি মানে যে দণ্ড প্রাপ্ত হচ্ছে সে ভগবান প্রতি ঈর্ষা করতে এবং তাঁর ক্রোধ হয়ে পড়ছেন ইয়ে কি ভগবান আমি দণ্ড দৌছেন কী পরমতত্ত্বকে হৃদয়ঙ্গম করিবার ক্রমাগত ব্যর্থতা হি এই মনোভাব কারণ ভগবান বুঝিপারতি না যে ভগবান বুঝব যেতে যা দণ্ড দিও প্রভু আশিষ্যবা পাদতাঙ্কুমা অদর্শনা মমতা কৌতুবা তথা তথা বা বুধবা পুনঃ কুটুম প্রাণনাথ স্বয়ং না কর ভগবান আমাকে আলিঙ্গন করতু বা পাদরে প্রহার করতু কিন্তু সে আমার প্রাণনাথ আর কে নুহতি আমি ভগবান দণ্ড দেলে আমি না ভগবান নাই সামনে যাবে আর কাহ সামনে যা দেখিবা আর কি অনেক একমাত শরণীয় অবশ্যই ভগবান তাকে ছাড়া আর কি শরণ দিয়ে পারিবে না এবং ভগবান দণ্ড প্রদান করতে আমি কৃপা এটা ভগবান কৃপা এটা দূষিত কৃপা ভগবান মমা ভগবান কৃপা তেমন এটি কুহযাচ্ছি শ্রীধর স্বামী কৌশি অনু নিগ্রহ অনুগ্রহায় ইত্যুক্ত ইদানিং অনুগ্রহ এবায় না নিগ্রহ ইত্যাহ নিগ্রহ অনুগ্রহ ভগবান কাহু পুরস্কার দিয়ে পারেন কাহু দণ্ড প্রদান করেন তেমন ইদানিং অনুগ্রহ এবার না নিগ্রহ ইত্যাহ প্রভু আপনার যে করছেন এটা নিগ্রহ দণ্ড না পূর্ব পারি না না দণ্ড প্রভু আপনার যা করছেন ঠিক করছেন দণ্ড দিয়েছেন ঠিক করছেন বর্তমান সেটা কৌশল না প্রভু দণ্ড নুহ এটা এটা অনুগ্রহ নিগ্রহ নুহ এটা অনুগ্রহ অনুগ্রহ ইদানি অনুগ্রহ এবার ন নিগ্রহ ইত্যাহ সেখানে এই সবটি কৌশল অনুগ্রহ তৈ না আমি যে দোষ করছে সেই দোষর মুক্ত হওয়া ভগবান সব ব্যবস্থা করছেন অনুগ্রহ করে করছেন এইটা নহলে আমি বহু প্রকার অসুবিধা ভোগ করতে তেণু পরস্পর কৌশল তপ সুতম কি মনে পূর্ব নিরস্তমানে মানদেন ধর্মোথবা সর্বাধনা ভাবি সর্বজীব এগুলি হ্যাঁ ভাগবত দ্বাদশকন্ধে বহু থর কে সবুজ আপনার কৌশি ভাগবত শ্লোক বলে খালি শ্লোক উচ্চারণ করেদেলে পবিত্র জন হয়ে যাব ভগবান নাম কে কি ভগবান নাম বলি শুদ্ধ ভগবান ভগবান ভাগবত কি কোন তফাৎ না শুদ্ধ উচ্চারণী এই শ্লোকটি কৌশল অন্তিমে শ্লোক যাবয় নিত্যম যাম ক্ষণ অন্যদি শ্লোকমেকম তদর্থম বা পাদম পাদার্থমেব বা শ্রদ্ধাবান যে অনুশ্রুয়া পুণ্যাদি আত্মন আত্মন আত্মনমেব সহ আত্মনমেব সহ যে মানে ইত করে ভাগবত শ্লোক অন্তিমে কহিকি ভাগবত কহিকি শুধু গোস্বামী কৌশল স্বর্ণগাদি অঠাশ অধ্যায় বিষয় কৌশল দ্বাদশ স্কন্ধ বার অধ্যায় অনুষ্ঠ শ্লোকরে কৌশল এইটাকে যে মানে সাব নিত্যম যেমানে শুনেবে ভাগবত নিত্যম এবং যা ক্ষণ অন্য নদী গোটি ক্ষণ মধ্যে জন শুনেবে বা যা অধিক সময় মধ্য ଶ୍ଳୋକମେକମ୍ ଗୋଟିଏ ଶ୍ଳୋକ ଶ୍ଳୋକମେକମ୍ ତଦର୍ଥମ ବାତାର ଅଧା ପାଦମ ଅଧାର ଅଧା ପାଦାର୍ଦ୍ଧମ ଅଧାର 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 ଅଧା ଆଠ ଭାଗରୁ ଭାଗେ ଏତିକି ଜଣ ଯଦି ଶୁଣେଇବ ବା ଶ୍ରଦ୍ଧାବାନ ଜଣ ଶୁଣିବା ବା ଯିଏ ଶ୍ରବଣ କରିବେ ଯିଏ ଶୁଣେଇବ ଯିଏ ଶ୍ରବଣ କରିବେ ପୁନାଦି ଆତ୍ମନେବ ସହ ସେମାନେ ସମସ୍ତେ ପବିତ୍ର ହେଇଯିବେ ଆଗକୁ ଶ୍ଳୋକ ଏଭଳି ଆଗକୁ ଶାସ୍ତ୍ର ଆମେ ଭାବୁଛୁ କହିବୁ ନାହିଁ କିନ୍ତୁ ଭଗବାନଙ୍କର ଇଚ୍ଛା ଏଇ ଭାବ ଶ୍ଳୋକ ଶୁଣିଲେ ଆପଣମାନେ ମୁଁ ଭାବୁଛି ନାହିଁ ଖାଉ ଭଗବାନଙ୍କ ଇଚ୍ଛା ଭଗବାନ କୃପା ଆଜି ଆମେ ଶୁଣିଲେ ଭଗବାନ କଥା ନହେଲେ କ'ଣ ଜାଣିଛ କଥା ହେଇକି ଚଳିଲେ ଭଗବାନ ବ୍ୟବସ୍ଥାରେ ଭଗବାନ କଥା ଶୁଣିଲେ ଏତେ ସୁନ୍ଦର ସୁନ୍ଦର କଥା ଅଛି ମାନେ ଶ୍ଳୋକଟାକୁ ଯଦି ଉଚ୍ଚାରଣ କରିଦେବେ ଆମେ ପବିତ୍ର ହେଇଯିବେ ତପ ସୁତପ୍ତମ କି ମନେନ ପୂର୍ବମ ନିରସ୍ତ ମାନେନ ଚ ମାନ ଦେନ ଧର୍ମୋତ୍ତମା ସର୍ବଜନାନୁକମ୍ପୟା ଯତୋ ଭବନ୍ତୁ ସତି ସର୍ବଦେବ ଭଗବାନଙ୍କ ନାମ ଭିତରେ ଯେଭଳି ତଫାତ ନାହିଁ ସେଭଳି ଶ୍ଳୋକ ଭିତରେ ତଫାତ କିଛି ନାହିଁ ଭଗବାନ ସ୍ୱୟଂ ଭଗବାନ ଶ୍ଳୋକରେ ତାଙ୍କର ସବୁ ରହିଛି ଭଗବାନଙ୍କର ମୁଖପଦ୍ମ ଦଶମ ସ୍କନ୍ଧ ହେଉଛି ଭଗବାନ ମୁଖପଦ୍ମ ତେଣୁ ନାଗପତି କହୁଛନ୍ତି ତଫ ସୁତପ୍ତମ କି ମନେ ନା ପୂର୍ବ ମନେ ନା ସ୍ୱାମୀଙ୍କର ନାମ ନେଉନାହାନ୍ତି ସ୍ତ୍ରୀ ସ୍ୱାମୀଙ୍କର ନାମ ନେବେ ନାହିଁ ରହିଛି ଏବେ କଥା କହିବା ଜଣେ ମହାପ୍ରଭୁଙ୍କର ଲୀଳାରେ ପୁରୀରେ ଥିଲାବେଳେ ମହାପ୍ରଭୁ ଜଣେ ଭକ୍ତ କହିଲେ ଯେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ସେ ସ୍ୱାମୀଙ୍କର ନାମ ନେବ ନାହିଁ ଏଇଟା ଧର୍ମ ଆଉ ଆପଣ କହୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଭଗବାନଙ୍କ ନାମ ଯେ ସ୍ୱାମୀ ଆମର ସ୍ୱାମୀ ସିଏ ତାଙ୍କ ନାମ କେମିତି ନେବା ଆମେ ତାଙ୍କ ସ୍ତ୍ରୀ ସିଏ ଆମର ସ୍ୱାମୀ ଆମେ ତାଙ୍କ ନାମ କେମିତି ନେବା ପଚାରିଥିଲେ ଜଣେ ମହାପ୍ରଭୁଙ୍କର ନିତାନ ପ୍ରଭୁ ଏଭଳି ଭାବରେ ଜଣେ ପଚାରିଲେ ସେ କହିଲେ ମହାପ୍ରଭୁ ପଚାରୁନାହାନ୍ତି ସେ କହିବେ ଉତ୍ତର ଦେବେ ସିଏ ଦେଇପାରିବେନି ତା ନୁହଁ ସେ ଭଗବାନ ମହାପ୍ରଭୁଙ୍କୁ ଦେଇଦେଲେ କଥା ମହାପ୍ରଭୁ ଉତ୍ତର ଦେଲେ କହିଲେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ସ୍ୱାମୀର ଆଜ୍ଞା ପାଳନ କରିବେ ଆପଣମାନେ କହିପାରିବେ କ'ଣ ଏଇଟା ଉତ୍ତର କ'ଣ ହେଇପାରେ ଆମର ସ୍ୱାମୀଙ୍କର ନାମ ସ୍ତ୍ରୀ ନେବ ସତୀ ସ୍ତ୍ରୀ ସ୍ୱାମୀଙ୍କ ନାମ ନେବ କ'ଣ ହେଇପାରେ ତାର ଉତ୍ତର ହଁ ରାଇଟ୍ ରାଇଟ୍ ସେଇଟା କହିଲେ ମହାପ୍ରଭୁ କହିଲେ ମହାପ୍ରଭୁ କହିଲେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ସ୍ୱାମୀର ଆଜ୍ଞା ପାଳନ କରିବେ ସ୍ୱାମୀ କହିଲେ ତ ମୋର ନାମ ନେବ ତମେ ନେବ ଆଉ ଥରେ ଚିନ୍ତା କରିବା ନାହିଁ ପ୍ରଭୁପଦ ଭାରତ ଅନେକ ପ୍ରଶ୍ନ ପଚରାଯାଏ ଏଭଳି ପ୍ରଶ୍ନ ଆମେ ସବୁ ହଡ଼ବଡ଼ ହେଇଯିବା କିନ୍ତୁ ପ୍ରଭୁପଦ ଏଭଳି ଉତ୍ତର ଦେବେ ଠିକ୍ ମାନେ ବେଠିକ ପ୍ରଶ୍ନକୁ ଠିକ୍ ଉତ୍ତର ଦେବେ ସେ ପ୍ରଭୁପଦ ଭାରା ଥରେ ଜଣେ କହିଲେ ପ୍ରଭୁପାଦଙ୍କୁ ଆପଣ ତ ସବୁବେଳେ ନିନ୍ଦା କରୁଛନ୍ତି ମଡ଼ର୍ଣ୍ଣ ଯୁଗ ମଡ଼ର୍ଣ୍ଣ ଇଏ ସବୁ କହୁଛନ୍ତି ଆପଣ କାହିଁକି ଉଡ଼ା ଜାହାଜରେ ଯାଉଛନ୍ତି ମଡ଼ର୍ଣ୍ଣ ଜିନିଷ କାହିଁକି ବ୍ୟବହାର କରୁଛନ୍ତି ପ୍ରଭୁପାଦ କହିଲେ ମଡ଼ର୍ଣ୍ଣ ଜିନିଷ କାହିଁକି ଉଦ୍ଧାର ବ୍ୟବହାର କରୁଛି ନା ତମେ ଯେଉଁ ନର୍କକୁ ଯାଉଛ ଦ୍ରୁତ ଗତିରେ ସେଥିରେ ତମକୁ ଉଦ୍ଧାର କଲେ ଆମେ ଦ୍ରୁତ ଗତିରେ ଆସିବ ଉଦ୍ଧାର ଏଇଭଳି ସବୁ ରହିଛି ପ୍ରଶ୍ନର ଉତ୍ତର ସବୁ ରହିଛି ଆମର ଇସ୍କନ୍ ବୁଲା ଉତ୍ତର ପ୍ରଶ୍ନ ଉତ୍ତର ସବୁ ଆଣିଛ ଦିଆଯାଉଛି ଆପଣମାନଙ୍କୁ ଭାଗ ନେଇପାରିବେ ଇସ୍କନ୍ ବୁଲା ୟୁଟ୍ୟୁବ୍ରୁ ଆଜିର ଆପଣଙ୍କ ନାମ କୀର୍ତ୍ତନ ଆପଣ ଇସ୍କନ୍ ବୁଲା ୟୁଟ୍ୟୁବ୍ରେ ଦେଖିବେ ଆପଣ ଛଡ଼ାଯିବ ଆପଣମାନେ ସେଇଟାକୁ ସେୟାର କରିବେ ସବସ୍କ୍ରାଇବ୍ କରିବେ ଏଇଟାକୁ ଅଧିକରୁ ଅଧିକ ଏତେ ଏ କଥାକୁ ଯିଏ ପ୍ରଚାର କରି ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ଭଗବତ ଗୀତା ଅଷ୍ଟାଦଶରେ ଭଗବାନ କହିଲେ ଜୟ ଜୟ ଇଦମ୍ କ'ଣ ଇଦମ୍ ପରମ ଗୁହ୍ୟଂ ମଦ୍ ଭକ୍ତି ସୁ ବିଧାସତି ନ ତ ତସ୍ମାତ୍ ମନ ଶିଶୁ କଶ୍ଚିନ୍ ମେ ପ୍ରିୟକୃତମ ଏହି ଭଗବାନ କଥା ଯଦି ପ୍ରଚାର କରନ୍ତି ତାଙ୍କଠାରୁ ଆଉ କିଏ ଅଧିକ ପ୍ରିୟତମ ହୁଅନ୍ତି ଭଗବାନଙ୍କର ତେଣୁ ଆପଣମାନେ ଯେଉଁ ଆପଣମାନେ ସମସ୍ତ ପ୍ରଚାରକ ଆମର ଏଇ ପ୍ରଚାର ସଂସ୍ଥା ଆପଣମାନେ ସବୁ ସାହାଯ୍ୟ କରୁଛନ୍ତି ଏହିଭଳି ଭାବରେ ଭଗବାନ କୃପା ଆପଣ ପ୍ରାପ୍ତ ହେଉଛନ୍ତି ଆମେ କରୋନା ପାଇକିରି ଆଉ ବନ୍ଦ ହେଇଯାଇଥିଲା ପ୍ରଚାର କିନ୍ତୁ ବର୍ତ୍ତମାନ ନେଟ୍ରେ ଚାଲିଛି ପ୍ରଚାର ଆପଣମାନେ ମଧ୍ୟ ସେଇଟାକୁ ୱାଇଡ୍ ସ୍ପ୍ରେଡ୍ କରିପାରିବେ ସେୟାର ଫେୟାର କରିକି ସବସ୍କ୍ରାଇବ୍ କରିକିରି ଆପଣଙ୍କ ଯେତେ ସାଙ୍ଗ ଅଛନ୍ତି ସବୁ କହିକିରି ଏଇଟାକୁ ୱାଇଡ୍ ସ୍ପ୍ରେଡ୍ କରିପାରିବେ ଏଇଠି ଆମେ କଥା ହେବାକୁ ଯାଇ ଆମେରିକାରେ ପହଞ୍ଚିଲାଣି କଥା ଏଭଳି କଥା ରହିଛି, ନେଟ୍ର ବ୍ୟବସ୍ଥା ହୋଇଯାଇଛି, ଯାହା ହେଉ ଇସ୍କନ୍ ବୁଲା ୟୁଟ୍ୟୁବ୍ ତରଫରୁ ଆପଣମାନେ ସବୁ ଦିଆଯାଉଛି, ଆପଣମାନଙ୍କୁ ଭାଗ ନେବେ, କେତେ ସୁବିଧା ଦେଖି ଆସିଲେ ଆମେ ସବୁ ଏ ପ୍ରଶ୍ନ ଉତ୍ତର କରିବା, ପ୍ରଶ୍ନ ଉତ୍ତର ସବୁ ରହିଛି, ବହୁତ ଅନେକ ପ୍ରଶ୍ନ ରହିଛି, ଅନେକ ଉତ୍ତର ସବୁ ରହିଛି। ତେଣୁ ସେ କହୁଛନ୍ତି ଅନେନ ନିରସ୍ତମା ତପସ୍ତପ କିମନ ପୂର୍ବ, ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି କ'ଣ ସେ ପୁଣ୍ୟ କାର୍ଯ୍ୟ କରିଥିଲେ, ତପସ୍ୟା କରିଥିଲେ କିମନ ପୂର୍ବ, ମନେନ କ'ଣ କରିଥିଲେ, ନିରସ୍ତ ମାନେନ ଚ ମାନ ଦେନ, ନିଜେ ମାନ ଗ୍ରହଣ ନ କରିକି ନିରସ୍ତ ମାନ, କୌଣସି ମାନ ଗ୍ରହଣ ନ କରିକି ମାନ ଦେନ, ଅନ୍ୟମାନଙ୍କୁ ମାନ ପ୍ରଦାନ କରିଥିଲେ, ଏପରି ତପସ୍ୟା ଭଗବତ ମହାପ୍ରଭୁ କହିଲେ ଏଇଟା ଅମାନ ମାନ ଦେନ। ଏହି ସ୍ତରକୁ ଗଲେ ଜଣେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବେ। ତେଣୁ ନାଗପତିମାନେ ଚିନ୍ତା କରୁଛନ୍ତି ଇଏ ନିଜେ ମାନ ଦାବି ନ କରିକି ଅନ୍ୟମାନଙ୍କୁ ମାନ ସମ୍ମାନ ପ୍ରଦର୍ଶନ କରୁଥିଲେ କି ମାନ ଦେନ ଧର୍ମ ଥିବା ସର୍ବଜନାନୁକମ୍ପୟା, ଯାହା ଏଭଳି କିଛି ଧର୍ମ କରିଥିଲେ ସର୍ବଜନାନୁକମ୍ପୟା, ସମସ୍ତ ଜୀବ ପ୍ରତି କୃପା କରିଥିଲେ, ଅନୁକମ୍ପା ସମସ୍ତ ଜୀବ ପ୍ରତି ସର୍ବଦିନ ପ୍ରତି ସବୁଠାରୁ ସବୁଠାରୁ ବଡ଼ କୃପା ହେଉଛି ଭଗବାନ କଥା ପ୍ରଚାର। ମହାପ୍ରଭୁ କହିଲେ ସବୁଠାରୁ ବଡ଼ କୃପା ହେଉଛି କ'ଣ ନା, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ତାରି ଦେଶ ଭଗବାନ କଥା ଯେ କୁହାଯାଉଛି, ଏଇଟା ସମସ୍ତ ଜୀବର କଲ୍ୟାଣ କରାଯାଉଛି, ଗୋଟେ ଶ୍ରେଷ୍ଠ କଲ୍ୟାଣକାରୀ କଥା ହେଉଛି, କଥା କଲ୍ୟାଣକାରୀ ମାର୍ଗ ହେଉଛି ବା ଉପାୟ ହେଉଛି ଭଗବାନ କଥା କହିବା, ଏ କଥା ଦେବ କଥା ଅମୃତମ ଭଗବାନ କଥା ଅମୃତ ବଣ୍ଟା ଯାଉଛି, ଅମୃତ ପାନ କର, ମୃତ୍ୟୁ ସଂସାର ପାର ହେଇଯିବ ଅମୃତ ପାନ କରିକିରି ଭଗବାନ କଥା ଅମୃତ, ତାଠୁ ବଳି କିଛି ଆଉ କିଛି କଲ୍ୟାଣକର କଥା ନାହିଁ, ନାହିଁ କଲ୍ୟାଣ କଶ୍ଚିତ ଦୁର୍ଗତି ତାର ଗଛନ୍ତି ଭଗବତ ଷଷ୍ଠ ଅଧ୍ୟାୟ ଭଗବାନ କହିଲେ। ଏଇ କଲ୍ୟାଣଙ୍କ କାର୍ଯ୍ୟରେ ଜଣେ ଯେଉଁମାନେ ଯୋଗଦେବେ ତାଙ୍କର କେମିତି ଦୁର୍ଗତି ହେଇପାରିବ ନାହିଁ, ଷଷ୍ଠ ଅଧ୍ୟାୟ ଭଗବତ ଭଗବାନ କହିଲେ ସେ କଥା। ତେଣୁ ଇଏ ହେଉଛି କଲ୍ୟାଣଙ୍କର ମାର୍ଗ, ଭଗବାନଙ୍କ ଶରଣରେ ଯିବା ହେଉଛି ସବୁଠାରୁ ଶ୍ରେଷ୍ଠ, ନହେଲେ ଆମେ ଶିବ ପନ୍ଥା ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଅନ୍ତିମ ଶ୍ଳୋକରେ ଶେଷ ଆଡ଼କୁ ଏଇଟା କୁହାଯାଇଛି, ସୁଖ ସୁଖଦେବ ଗୋସ୍ୱାମୀ କୌଶଳ କରିଥିବା ନହେଲେ ଆମେ ଶିବ ପନ୍ଥା, ଯେତେ ପ୍ରକାର ଭୌତିକ ଜଗତରେ ବିଭିନ୍ନ ପ୍ରକାର ଉପାୟ କରାଯାଉଛି ମଙ୍ଗଳ ପ୍ରାପ୍ତ ହେବା ପାଇଁ, କୌଣସି ମଙ୍ଗଳକର ପନ୍ଥା ନାହିଁ, ଗୋଟିଏ ପନ୍ଥା ରହିଛି ମଙ୍ଗଳକର ପନ୍ଥା, ନହିଁ ଏତେ ଶିବ ପନ୍ଥା ବିଶ୍ୱତାଶ୍ୱତାରିହ, ଆମେ ଜନ୍ମମୃତ୍ୟୁ ଚକ୍ରରେ ପଡ଼ିଯାଇଛେ, ଭୌତିକ ଜଗତରେ ପଡ଼ିଯାଇଛେ, କ'ଣ ସେଇଟା ନା ବା ବାସୁଦେବ ଭଗବତୀ ଭକ୍ତି ଯୋଗରେ ତ ଭାବେ ଭଗବାନ ଯଦି ଭକ୍ତି କରିପାରିବା ଆଠରୁ ଅନ୍ୟ କିଛି ସେ କଲ୍ୟାଣକର ପନ୍ଥା ମଙ୍ଗଳକର ପନ୍ଥା ନାହିଁ, ଏକମାତ୍ର ପନ୍ଥା ବ୍ରହ୍ମା ସମସ୍ତ ବୈଦିକ ଶାସ୍ତ୍ରକୁ ତିନି ଥର ଅଧ୍ୟୟନ କଲେ, ତିନି ଥର ଅଧ୍ୟୟନ କରିକି ନିର୍ଣ୍ଣୟ ଦେଇଛନ୍ତି, ଭାଗବତ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ପଢ଼ିବେ ଘରୁ ଗଲା ପରେ, ଏତେ କଥା ସବୁ ରହିଛି ଭାଗବତମରେ। ଆଉ ଯଦି ଏଇଟା ନ ହୋଇଥାନ୍ତା ଆପଣମାନେ ଏଇଟା ଜାଣିପାରିନଥାନ୍ତି ସବୁ କଥା, କେତେ କଥା ରହିଛି ଭାଗବତମରେ, ଭଗବାନ ଚାହାନ୍ତି ଆପଣମାନେ ଜାଣନ୍ତୁ ଏ କଥାକୁ ପ୍ରଚାର କରନ୍ତୁ, ଭଗବାନ ଏଇଠୁ ସନ୍ତୁଷ୍ଟ ହେବେ, ସମସ୍ତ ଜୀବର କଲ୍ୟାଣ ହେବ, ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣ ପଶନ୍ତୁ, ମହାପ୍ରସ୍ତୁତି ଭାଗବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏସବୁ ପ୍ରଚାର ସଂସ୍ଥା ଗୋପାଳ ମହାରାଜ କୃପାରୁ ଗୁରୁଦେବ କୃପାରୁ ଆଜି ଆମେ ସ୍ଥାନ ପ୍ରାପ୍ତ ହୋଇଛେ, ଆଉ ଗୋଟେ ବିରାଟ ସ୍ଥାନ ବର୍ତ୍ତମାନ ମିଳିଗଲାଣି, ଯେଉଁ ମରିଜନାର ସ୍ଥାନ ବର୍ତ୍ତମାନ ରହିଥିଲେ 14 ବର୍ଷ ଧରିକି ରହିଥିଲା, ଜାଣି ବାହାର କରିନଥିଲେ, ଏବେ ସବୁ ବାହାରିଲା, ଆପଣମାନେ ସେଥିରେ ଆସିବେ, ସେଠି ମଧ୍ୟ କୀର୍ତ୍ତନ କରିବା, 2 ଏକର 1 ଏକର 2 ଏକର 1 ଡିସିପ୍ଲିନା କେତେ ରହିଛି, ଆମେ ସେଇଟା ବର୍ତ୍ତମାନ ପାଇ ପ୍ରାପ୍ତ ହେଲୁ, ଏଇଭଳି ପ୍ରଚାର ହେବ, ବିସ୍ତାର ହେବ, ବିସ୍ତାର ହେବ, ବିସ୍ତାରିତ ହେବ ସବୁ କଥା, ବିସ୍ତାରିତ ହେବ। ଧର୍ମ ସବୁ ଜନ ଅନୁକମ୍ପା ସମସ୍ତ ଜୀବ ପାଇଁ କୃପା କରୁଛନ୍ତି, କିଏ କେଉଁ ପ୍ରକାର ଉପକାର କରୁଛନ୍ତି, ଯେମିତି କିଏ ଜଳ ପ୍ରଦାନ କରୁଛି, କୂଅ ଖୋଳୁଛି, ସ୍କୁଲ ଖୋଳୁଛି, ଏଇଭଳି ଭାବେ ବିଭିନ୍ନ ପ୍ରକାର ଉପକାର ସଂସ୍ଥା ସବୁ ରହିଛି, ଉପକାର ମାର୍ଗ ସବୁ ରହିଛି, କିନ୍ତୁ ସବୁଠାରୁ ବଡ଼ ଉପକାର ହେଉଛି ଭଗବାନ କଥା କହିବା, ସର୍ବଜନାନୁକମ୍ପୟା ଯତ ଭଗବାନ ତୁଷ୍ୟତି ସର୍ବଜୀବ, ଭଗବାନ ହେଉଛି ସର୍ବଜୀବ, ସର୍ବଜୀବ ହେଉଛନ୍ତି ଭଗବାନଙ୍କର ଶରୀର ଭଳି, ଭଗବାନ ସମସ୍ତ ଜୀବର ଶରୀର ରହିଛନ୍ତି, ଭଗବାନଙ୍କ ନାମ ହେଉଛି ସର୍ବଜୀବ, ଆମେ ଯଦି ଅନ୍ୟମାନଙ୍କୁ କୃପା କରିବା, ତାଙ୍କର ମଙ୍ଗଳ କାମନା କରିବା, ଭଗବାନ ସେଥିରେ ଖୁସି ହେବେ, ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଶୁକ୍ରୀ ଅଛନ୍ତି। ଏଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ଆରାଧନା ହେଉଛି ଏଇଟା। କ'ଣ ଯେତେବେଳେ ସମୁଦ୍ର ମନ୍ଥନ ଚାଲିଥିଲା, ସମୁଦ୍ର ମନ୍ଥନ ଲୀଳାରେ ଯେଉଁ ହଳାହଳ ବିଷ ବାହାରିଲା, ହଳାହଳ ବିଷ ବାହାରିଲା, ଦେବତାମାନେ ଅସୁରମାନେ ମିଶିକିରି କରୁଥିଲେ, ମେରୁ ପର୍ବତକୁ ସମୁଦ୍ର ପର୍ବତ ଆଣିକିରି ମନ୍ଥନ କରୁଥିଲେ, ସେହି ସମୟରେ ଯେଉଁ ହଳାହଳ ହଳାହଳ ବିଷ ବାହାରିଲା, ସମସ୍ତେ ଶିବଜୀଙ୍କ ପାଖରେ ପ୍ରାର୍ଥନା କଲେ, ପ୍ରଭୁ ଶିବଜୀ ରକ୍ଷା କରନ୍ତୁ, ରକ୍ଷା କର, ରକ୍ଷା କର କହିକିରି ପ୍ରାର୍ଥନା କଲେ। ଏମିତିକି ଭଗବାନ ସ୍ୱୟଂ ଯାଇକି ସେଠି ପହଞ୍ଚିଗଲେ। ଏଠି କାଳିଆ ଦଳ ଯେଉଁ କାଳିଆ ଯେଉଁ ବିଷ ରହିଛି ହଳଦଳ ବିଷକୁ ଭଗବାନ ଇଚ୍ଛଣ ମାତ୍ରରେ ତାକୁ ଅମୃତରେ ପରିଣତ କରିଦେବେ, କିନ୍ତୁ ଶିବଜୀଙ୍କୁ ପାଖକୁ ସେଇ ଗଲେ ସେ ଭଗବାନ ଯିଏ ଏଠି ଅମୃତ କରିଦେଲେ ସେ ଭଗବାନ ଗଲେ ସେଠିକି ଶିବଜୀଙ୍କ ପାଖକୁ, ଶିବଜୀଙ୍କୁ ଦଶ ପ୍ରଦାନ କରିବା ପାଇଁ। ଶିବଜୀ ସେ ଅମୃତକୁ ଦଶ କ'ଣ ବିଷକୁ ଅମୃତ କରେ ନାହିଁ, କିନ୍ତୁ ନିଜ କଣ୍ଠରେ ଧାରଣ କରି ନୀଳକଣ୍ଠ ହୋଇଗଲେ ଭଗବାନ ଶିବଜୀ। ଏହି ପ୍ରସଙ୍ଗରେ ସୁଖଦେବକୁ ସ୍ୱୟଂ କହୁଛନ୍ତି ଯେ ସବୁଠାରୁ ଶ୍ରେଷ୍ଠ ଆରାଧନା ହେଉଛି କ'ଣ ନା ସାତ ଶ୍ଳୋକରେ ଏଇଟା ଅଛି, ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ତପ୍ୟନ୍ତି ଲୋକ ତାପେ ନ ସାଧୁ ପ୍ରାୟଶ ଜନା। ଲୋକମାନେ ସବୁବେଳେ ତପ୍ତ ହୋଇକି ରହୁଛନ୍ତି। ଭୌତିକ ଜଗତରେ ତିନୋଟି ତାପ ରହିଛି, ଏ କରୁଣା ଗୋଟେ ତାପ, ଆଦି ଭୌତିକ, ଆଦି ଦୈବିକ, ଆଧ୍ୟାତ୍ମିକ, ଏଇଭଳିଆ ବିଭିନ୍ନ ପ୍ରକାର ତାପ ସବୁ ଦଗ୍ଧୀଭୂତ ହେଉଛନ୍ତି। ହଁ କରୋନା କଥା କହିଲେ ସବୁ ଜାଣିବେ କି ବୋଲି ତାପ
ଏଇ
ତିନିଟା ତାପ ତାପ ମିଶିକି ରହିଛି ଗୋଟେ ଆଲୋଚନା କରିବା ଆଦି ଭୌତିକ କ'ଣ କହୁଛନ୍ତି ଏଇଟା ଗୋଟେ କ'ଣ ସେ ଭାଇରସ 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 ମଧ୍ୟ ଗୋଟେ ଜୀବ ନା ଭାଇରସ ଗୋଟେ ଜୀବ ଜୀବ ହେଲେ ଭୂତ ଭୂତ ମାନେ ଜୀବ ଇଏ ମଧ୍ୟ ଆଦି ଦୈନିକ କାରଣ ଦେବତାମାନଙ୍କ ଦ୍ୱାରା ଏଇଟା କରାଯାଇ ଦଣ୍ଡ ଦିଆଯାଉଛି ମନକୁ ସେ ଯିବ ଆସିକି ଆମକୁ ଦଣ୍ଡ ଦେଉନାହିଁ ଦେବତାମାନଙ୍କ ଦ୍ୱାରା ଆଦି ଭୌତିକ ଆଦି ଦୈବିକ ଆଧ୍ୟାତ୍ମିକ ଆଧ୍ୟାତ୍ମିକ କହିଲେ ଆମ ଶରୀର ଦ୍ୱାରା ତାପ ପାଉଛେ ତିନି ନୂଆ ତ ଯାହା ବି ହଉ ତାପରେ ସବୁ ଦଗ୍ଧୀ ଦେଉଛନ୍ତି ସାଧୁ ପ୍ରାୟ ସୂଚନା ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ କ'ଣ କରନ୍ତି ନା ତାଙ୍କୁ କେମିତି ତ୍ରିତାପ ମୁକ୍ତ କରିବେ ତ୍ରିତାପ ଏଇ ସାଧୁଙ୍କର ପ୍ରାୟଶ ଜନ ସାଧୁମାନଙ୍କର ଇଏ ହେଉଛି ତାଙ୍କର କାମ ଆଉ କିଛି ନାହିଁ ତାଙ୍କର ସାଧୁଙ୍କର ପରମାରାଧନ ତଧି ଏଇ ଶ୍ରେଷ୍ଠ ଆରାଧନା ଭଗବାନଙ୍କର ପୁରୁଷ ଅଖିଳାତ୍ମନ ଅଖିଳାତ୍ମନ ଭଗବାନ ପରମ ପୁରୁଷ ଭଗବାନଙ୍କର ଶ୍ରେଷ୍ଠ ଆରାଧନା ହେଉଛି ଏହିଭଳି ଭାବରେ ଯଦି ତାଙ୍କୁ ତ୍ରିତାପ ମୁକ୍ତ କରିପାରିବା ଏବଂ ତ୍ରିତାପ ମୁକ୍ତ କରିବା ପାଇଁ ଏକମାତ୍ର ଉପାୟ ହେଉଛି ଭଗବାନ କଥା ପଚା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ତେଣୁ ଆମର ସମୟ ହେଇଯାଉଛି ସଂକ୍ଷେପ କହିବା ଯେତେ ଭଗବାନ ଚିକିତ୍ସାରେ ଯିବା ଏଇ ସର୍ବଜୀବ ଯଦି ଭଗବାନଙ୍କ ସର୍ବଜୀବ ବୋଲି କୁହାଯାଉଛି ତେଣୁ ଅନ୍ୟ ଜଣଙ୍କର କଲ୍ୟାଣ କଲେ ଆମେ ଜଣେ ଅନ୍ୟ ଜଣଙ୍କୁ ଯେତେବେଳେ ତାଙ୍କ ବେକ କାଟି ଦେଉଛି ସେଥିରେ ଭଗବାନ ଖୁସି ହେବେ ସେଥିରେ ପ୍ରାର୍ଥନା କଲେ ବି ତା ବେକ କ'ଣ ଯିବେ ଦୟା ନା ଆମେ ରୁଚି ସର୍ବଧର୍ମ ସା ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜନ ପାଟିଆ ସେ ନାମ ଯିବେ ଦୟା ଆମେ ରୁଚି ସର୍ବଧର୍ମ ସା ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜନ ନାମ ହାଟ ବିକ୍ରି ହେଉଛି, ନାମ ଦିଆ ହେଉଛି, ଶ୍ରଦ୍ଧାବାନ ଯେଉଁମାନେ ଏଇ ଶ୍ରଦ୍ଧାବାନ ଶ୍ରଦ୍ଧା ଯେଉଁମାନେ ଏଇଟାକୁ ଗ୍ରହଣ କରିବେ, ପଇସା କିଛି ନାହିଁ, ଦିଆହେଉଛି ଖାଲି ଶ୍ରଦ୍ଧା କଥା, ଶ୍ରଦ୍ଧା ମୁଁ ତମ ପାଇଁ ଆଣିଛି, ଔଷଧ ଆଣିଛି, ଏଇଟା ନିଅ, ତମେ ମାଗିକି ନିଅ ମୋଠୁ, ଏଇଭଳି ଭାବରେ ଆର ମୂଲ୍ୟ ହେଉଛି ଶ୍ରଦ୍ଧା। ଏତେ କୋଟି ଟଙ୍କା ଦେଲେ କେବେ ପ୍ରାପ୍ତ ହେବ ତାହା ନୁହଁ, ଗୋଟିଏ ଟଙ୍କା ଦେଲେ ମଧ୍ୟ ଜଣେ ବହୁତ ଜଗତରୁ ଉଦ୍ଧାର ପାଇପାରିବ ନାହିଁ, କିନ୍ତୁ ଏ ଶ୍ରଦ୍ଧା ମାଧ୍ୟମରେ ଯଦି ଭଗବାନଙ୍କ ନାମ ନେବ ତାହେଲେ ଭଗବତ ଧ୍ୟାନ ଚାଲିଯିବ। ଦେଖନ୍ତୁ ଏତେ କୃପା ଭଗବାନଙ୍କର, ତେଣୁ ସିଦ୍ଧସ୍ୱାମୀ କହୁଛନ୍ତି ଶ୍ଳୋକରେ ବିଶ୍ୱନାଥ ଚକ୍ରଟା କହୁଛନ୍ତି, ଶେଷେଣ ସର୍ବାତ୍ମ ଜୀବ ଶ୍ରୀ ତତ୍ ସନ୍ତୋଷ କାମ ଇମାନ ଦେବ କିଂ ପାଶ୍ରୀ ପ୍ରହାରେ ହସିକି ଦେଉଥିଲ। ପ୍ରଭୁ ଯଦିଓ କିଛି କହୁନାହାନ୍ତି, ମନରେ କହୁଛନ୍ତି ପ୍ରଭୁ ଆପଣ ସର୍ବାତ୍ମ ଜୀବ ଏସି ସର୍ବଜୀବ ସମସ୍ତେ ଜୀବନ ଦାନ କରୁଛନ୍ତି, ସମସ୍ତେ ଜୀବନ ଦାନ କରୁଛି ଭଗବାନ, ସମସ୍ତ ଜୀବନ ଅନୁସାରେ ବହୁତ ଏସି ଭଗବାନ କହିଲେ ଆମର ଜୀବନ ହେଉଛନ୍ତି ଭଗବାନ, ସମସ୍ତଙ୍କୁ ଆପଣ ଜୀବନ ଦେଉଛନ୍ତି, ସନ୍ତୋଷ ସନ୍ତୋଷ କ'ଣ ଇମେବ କି ପ୍ରାଶ୍ରିକ, ତେଣୁ ତତ୍ ସନ୍ତୋଷ, ତେଣୁ ଆପଣଙ୍କ ସନ୍ତୋଷ ବିଧାନ ପାଇଁ ଆମକୁ ଯେଉଁ ପାଶ୍ନି ପ୍ରହାର କରୁଛନ୍ତି, ପାଦ ପ୍ରହାର କରୁଛନ୍ତି, ତାଙ୍କୁ କାହିଁକି ତ୍ୟାଗ କରୁଛନ୍ତି ପ୍ରଭୁ? ସିଧାସଳଖ କହୁନାହାନ୍ତି, ଇଣ୍ଡିଆ କି କହିବେ, ପରେ ପାଞ୍ଚ ବି ଶ୍ଳୋକରେ ପ୍ରାର୍ଥନା କରିବେ। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ, ଏଇ ସମୟ ବହୁତ ଦୁର୍ଲଭ ସମୟ, ଏ ସମୟ ଭଗବାନ କଥା କହିଲେ, ଗୋଟିଏ କ୍ଷଣ ଯଦି ଭଗବାନ କଥା କହିଲେ କାହିଁକି କ'ଣ କୁହାଯାଇଛି, ଲଭେ ନାହାନ୍ତି ଗୋଟିଏ ଲଭ ସେକେଣ୍ଡରୁ ଏଗାର ନମ୍ବର ଭାଗ, ଏତିକି ସମୟ ଯଦି ସତ୍ୟଙ୍କ ସହିତ ସ୍ୱର୍ଗ ବା ଅବବର୍ଗ ମଧ୍ୟ ତୁଳନା ନୁହେଁ। ଆମେ ପାଖାପାଖି 50-45 ମିନିଟ୍ କଥା କହିଲେ ଭଗବାନ କଥା ସତ୍ସଙ୍ଗରେ ହେଲା, ଭଗବାନ ଇଚ୍ଛାରେ ଏଠାରେ ମୁଁ ଚିନ୍ତାକରି ପଳେଇଯିବିନି, କିନ୍ତୁ ଭଗବାନ ବ୍ୟବସ୍ଥା କରିକିରି ଆମମାନଙ୍କ ଦ୍ୱାରା ଏସବୁ ବ୍ୟବସ୍ଥା କରିଲେ କଥା ସମୟ ହେଲା ଚାଲିଲା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସାମ୍ବେ ଗୌରବୃନ୍ଦ କି ଗୌରବ ଆନନ୍ଦେ।